କାହିଁକି ଗୋଟିଏ ଅଦୃଶ୍ୟ ପ୍ରେମିକପଣର ଦୀର୍ଘ ନିଶ୍ୱାସରେ ମୁଁ ବାନ୍ଧି ହୋଇଯାଉଛି, ଯେକୌଣସି ମତେ ଛିଣ୍ଡାଇ ତ ପାରିବି, ମୋ ପାଇଁ ଶୃଙ୍ଖଳର ଗୋଟିଏ କଡ଼ି ବି ଶକ୍ତ ନୁହେଁ, ତଥାପି କାହିଁକି ଗୋଟିଏ ଅପ୍ରାପ୍ତିର ପ୍ରେମ ନିକଟରେ ମୁଁ ଧୀରେ ଧୀରେ ନଇ ଯାଉଛି, ଆଉ ନିଜକୁ ବାରମ୍ବାର ସେଇଠି ଭେଟି ମୁକୁଳିବାକୁ ଇଚ୍ଛା କରୁଛି ସ୍ୱୟଂ ଠାରୁ। ତୁମେ ଚାହୁଁ ଅବା ନ ଚାହୁଁ କିଛି ଫରକ ପଡ଼େନି ମୋର, ତୁମ ଘୃଣାର ଯେତେ ସବୁ ହଳାହଳ ବିଷକୁ ପିଇବାକୁ ପ୍ରସ୍ତୁତ ଅଛି ମୁଁ, କିନ୍ତୁ କିନ୍ତୁ ପଥପ୍ରାନ୍ତ ପ୍ରେମିକଟେ ସାଜିବାକୁ ମୁଁ ଚାହେଁନି। ଯାଯାବର ଦେବଦାସ ହୋଇ ବଞ୍ଚିବାର ଅଭିଳାଷ ବି ନାହିଁ, ଖାଲି ଯାହା ଏତିକି ମୋ ସ୍ଥିତ ଲୀନ ହେବା ପରେ ତୁମ ଆଖିର ଦୁଇ ବୁନ୍ଦା ଲୁହର ଶେଷ ମାଗଣୀ ଶେଷ।